ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଅତୀଶ କୁମାର ଶତପଥୀ ଜୁହାର। ପହିଲା ମୁଖ୍ୟ ଖବର। ଦେଶେ ଉତ୍ସାହ ଓ ଉଦ୍ଦୀପନାଥି ପାଳନ ହୋଇଛି 79 ସ୍ୱାଧୀନତା ଦିବସ। ଦିଲ୍ଲୀ ଲାଲକିଲ୍ଲାନ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ। ଘୋଷଣା କଲେ 1,00,000 କୋଟି ଟଙ୍କାର ବିକଶିତ ଭାରତ ରୋଜଗାର ଯୋଜନା। ଆତ୍ମନିର୍ଭର ଭାରତ ଲାଗି ସ୍ୱଦେଶୀ ଦର ବ୍ୟବହାର ଲାଗି ଦେଲେ ଆହ୍ୱାନ। ରାଜ୍ୟସ୍ତରୀୟ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କହିଲେ ବିକାଶର ପରିବର୍ତ୍ତନ ଅଟକି ଯାଉଛି ଓଡ଼ିଶା। 21 ଏନ୍ଏସି ଗଠନ ଲାଗି କଲେ ଘୋଷଣା। ଉଲ୍ଲେଖନୀୟ କାମ ଲାଗି 22 ଜଣଙ୍କୁ ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଆଉ ଭକ୍ତି ଆର୍ ଉଷ୍ଣାକୀତି ପାଳନ ହେଉଛି ପବିତ୍ର ଜନ୍ମାଷ୍ଟମୀ। ଏଥର ପୂରା ଖବର। ଦେଶ ଆଜି 79 ସ୍ୱାଧୀନତା ଦିବସ ପାଳନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାନୁ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍। ଶତ୍ରୁମାନଙ୍କର ସବୁ ଚେଷ୍ଟା ବିଫଲ କରବାର ଲାଗି ଆଉ ଗୋଟିଏ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ତିଆରି କରିବାର ଲକ୍ଷ୍ୟ ଥି ମିଶନ ସୁଦର୍ଶନ ଚକ୍ର ମୂଲ କରାଯିବା।
सुदर्शन चक्र मिशन लॉन्च करेगा। ये मिशन सुदर्शन चक्र एक पावरफुल वेपन सिस्टम दुश्मन के हमले को न्यूट्रलाइज तो करेगा ही करेगा, लेकिन कई गुना ज्यादा दुश्मन पर हिट बैक करेगा। आने वाले 10 सालों में हम उसको प्रखरता से आगे बढ़ाना चाहते हैं।
प्रधानमंत्री प्रतिरक्षा प्रजुक्ति विद्या शक्ति महाकाश हो ଉତ୍ପାଦନ କ୍ଷେତ୍ରଟି ଭାରତର ଅଗ୍ରଗତି ବାବଦେ ଆଲୋଚନା କରିକରି କହିଛନ୍, ଏସବୁ କ୍ଷେତ୍ର ଆତ୍ମନିର୍ଭର ଭାରତକେ ନୂଆ ଦିଗ ଦେଖାଉଛେ। ଆତ୍ମନିର୍ଭର ଭାରତ ଲାଗି ଦେଶ ଆତଙ୍କବାଦ ବିରୋଧୀ ସଂଗ୍ରାମ କରିକରି ଅପରେସନ୍ ସିନ୍ଦୁର ଅଭିଯାନଟି ସଫଳତା ପାଇଛେ। ଏ ଅବସରରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଗଠନ ଲାଗି ସ୍ୱଦେଶୀ ଦର ବ୍ୟବହାର କରବାରକେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାର ଘୋଷଣା କରିଛନ୍। ଏ ଯୋଜନା ଜରିଆରେ 3,00,000 ଅଧିକା ଯୁଆନ ପିଲା ଟୁକେଲ ଉପକୃତ ହେବେ। ଏଥିଲାଗି 1,00,000 କୋଟି ଟଙ୍କା ଖର୍ଚ୍ଚ ହେବା। ସେନ୍ତା ଏବା ଦିଆଲି ତକ୍ ଦେଶେ ନେକ୍ସଟ ଜେନେରେସନ୍ ଜିଏସ୍ଟି ସଂସ୍କାର ଲାଗୁ ହେବା ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍।
ପିଛଲେ 8 ସାଲ ସେ ହମନେ ଜିଏସ୍ଟି କା ବହୁତ ବଡ଼ା ରିଫର୍ମ କିଆ, ପୁରେ ଦେଶ ମେ ଟ୍ୟାକ୍ସ କେ ବର୍ଡନ କୋ କମ କିଆ, ଔର 8 ସାଲ କେ ବାଦ ସମୟ କି ମାଙ୍ଗ ହେ କି ହମ ଏକ ବାର ଉସକୋ ରିଭ୍ୟୁ କରେ। ହମନେ ଏକ ହାଇ ପାୱର କମିଟି କୋ ବିଠା କରକେ ରିଭ୍ୟୁ ଶୁରୁ କିଆ, ରାଜ୍ୟ ସେ ବି ବିଚାର ବିମର୍ଶ କିଆ। ହମ ନେକ୍ସଟ ଜେନେରେସନ୍ ଜିଏସ୍ଟି ରିଫର୍ମସ ଲେକର କେ ଆ ରହେ ହେଁ, ୟେ ଦିୱାଲି କେ ଅନ୍ଦର ଆପକେ ଲିଏ ତୋହଫା ବନ ଜାଏଙ୍ଗେ।
ପ୍ରଧାନମନ୍ତ୍ରୀ କହିଛନ୍, ସମୁଦ୍ର ସମ୍ପତ୍ତିର ବ୍ୟବହାର ଲାଗି ଜାତୀୟ ଗଭୀର ଜଳ ମିଶନ ମୂଲ କରାଯିବା। ଦେଶେ ପରମାଣୁ ଶକ୍ତିର ବିସ୍ତାର ଉପରେ ଭିଲ ପ୍ରଧାନମନ୍ତ୍ରୀ କହିଛନ୍। ଦେଶ ଇ ବଛର ଶେଷ ତକ୍ ମେକ୍ ଇନ୍ ଇଣ୍ଡିଆ ସେମି କଣ୍ଡକ୍ଟର ଚିପ୍ସ ଶୁଭାରମ୍ଭ କରବା। ଇଟା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରଟି ଦେଶର ବଢ଼ୁଥିବାର ଶକ୍ତିକେ ଦର୍ଶାଉଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଲାଲକିଲ୍ଲାନ ପହଞ୍ଚିବାର ଆଗନୁ ପ୍ରଧାନମନ୍ତ୍ରୀ ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ସମାଧିସ୍ଥଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଭୁବନେଶ୍ୱରଠାରେ ହୋଇଥିବା ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିକରି ଅଭିବାଦନ ଗ୍ରହଣ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇକରି ବହୁତଟିଏ ଜନକଲ୍ୟାଣକାରୀ ପଦକ୍ଷେପ ବାବଦେ ଘୋଷଣା କରିଛନ୍। ଓଡ଼ିଶା ଇହାଦେ ପରିବର୍ତ୍ତନ ଆଡ଼କେ ଯାତ୍ରା ମୂଲ କରିଛେ। ରାଜ୍ୟ 28,392 ପଦବୀ ପୂରଣ ହୋଇଛେ। ଆଉ 34,500 ପଦବୀ ଭିନ୍ ଭିନ୍ ଆୟୋଗ ତରଫ ନିଯୁକ୍ତି ପ୍ରକ୍ରିୟା ଚାଲିଛେ। ଏବାଦିନେ ଓଡ଼ିଶାକେ ଫାର୍ମା ହବ୍ କରବାର ଲାଗି ପଦକ୍ଷେପ ନିଆଯାଉଛେ। ଏ କ୍ଷେତ୍ରଟି 2,50,000 ଅଧିକା ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରବା। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ 2025 ପୁଞ୍ଜିନିବେଶ କ୍ଷେତ୍ରଟି ନୂଆ ଇତିହାସ କରିଛେ। 17,00,000 କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଆଉ 13,00,000 ନିଯୁକ୍ତି ସୁଯୋଗ ସହିତ ଏ କାର୍ଯ୍ୟକ୍ରମ ଆଘର ସବୁ ରେକର୍ଡ ଭାଙ୍ଗିଛେ। ରାଜ୍ୟ ସରକାର ମହିଳାମାନଙ୍କର ସୁରକ୍ଷାକେ ପ୍ରାଥମିକତା ଦେଉଛନ୍। ଏଥିଲାଗି ଶୂନ୍ୟ ସହନଶୀଳ ନୀତି ଅପନାବାର ସହିତ ମହିଳା ଅପରାଧ ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନେବାରକେ ପୁଲିସ୍ ବିଭାଗକେ ପୂରା କ୍ଷମତା ଦିଆଯାଇଛି।
ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବିଶେଷ ଭାବେ କଲେଜ ଏବଂ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ସୁରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯିବ ଏବଂ କ୍ୟାମ୍ପସ ଗୁଡ଼ିକରେ ମଦ୍ୟପାନ ଓ ନିଶା ସେବନକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯିବା ସହିତ ଅଣଛାତ୍ରଙ୍କର ଅସାମାଜିକ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଭାବେ ଦମନ କରାଯିବ। ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରିବା ପାଇଁ ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଲାଗୁ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ମୁଖ୍ୟମନ୍ତ୍ରୀ ଏ ଅବସରରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଥି 11 ଜିଲ୍ଲାର 27,00,000 ଅଧିକା ହିତାଧିକାରୀଙ୍କୁ ଏବା 3 ମାସ ତକ ଅଧିକା 5 କେଜି ଲେଖା ଚାଉଲ ଯୋଗାଇ ଦେବାର ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍। ଏବା 5 ବର୍ଷ ଭିତରେ ରାଜ୍ୟ ଆହୁରି 75,000 କିଲୋମିଟର ଉନ୍ନତ ରାସ୍ତା ତିଆରି କରାଯିବା। 4 ନୂଆ ବନ୍ଦର ତିଆରି କରିବାର ଲକ୍ଷ୍ୟ ରଖାଯାଇଛି। ଲୋକର ଆବଶ୍ୟକତାକେ ନଜରଟି ରଖିକରି ସରକାର ଆଉ 21 ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ସ୍ଥାପନ ଲାଗି ନିଷ୍ପତ୍ତି ନେଇଛନ୍। 2036 ମସିହା ତକ ରାଜ୍ୟର ଅର୍ଥନୀତିକେ 50,000 crore के पहुंचावार लक्ष्य रखाई बोली मुख्यमंत्री कहिछन। समलपुर रिजर्व पुलिस पड़ियाठाने जिलास्तरीय स्वाधीनता दिवस समारोह राजस्व विपर्चार परिचालना मंत्री सुरेश पूजारी जोग देकरी पताका उत्तोलन करबार सहित अभिवादन ग्रहण करथिले। ए अवसर में मंत्री श्री पूजारी देशर भागीदारी थी नुआ पीढ़ी आगे आसवार लगी आह्वान देछन। बलांगीरठाने होता जिलास्तरीय स्वाधीनता दिवस समारोह पंचायतीराज मंत्री रविनारायण नायक मुख्य अतिथि भाव जोग देकरी जातीय पताका उत्तोलन करथिले। स्वाधीनता दिवस पालन खाली गोटे गौरव मनाबार दिवस नुहे, आमे देश के केते उन्नति सिघाके नहीं पारुचू सेटा आकलन करबार दिन है बोली मंत्री श्री नायक कहिछन। सुवर्णपुर रामेश्वर स्टेडियम ठाने जिलास्तरीय स्वाधीनता दिवस समारोह थी उच्च शिक्षा मंत्री सूर्यवंशी सूरज मुख्य अतिथि भाव जोग देकरी जातीय पताका उत्तोलन करी अभिवादन ग्रहण करथिले। परेड थी 40 दल अंशग्रहण करथिले। कलाणी जिला भवानीपाटना लालबहादुर शास्त्री स्टेडियम ठाने विद्यालय गणशिक्षा मंत्री नित्यानंद गंड जातीय पताका उत्तोलन करी परेडर अभिवादन ग्रहण करथिले। बरगढ़ जिला जज हाईस्कल पड़ियाठाने जिलास्तरीय स्वाधीनता दिवस समारोह थी जिलापाल आदित्य गोयल जोग देकरी जातीय पताका उत्तोलन करथिले। ई अवसर जातीय अंतर्जातीय स्तर थी पुरस्कृत होइतिबार लोकु सम्मानित करा जाइथिला। देवगढ़ जिला इंदिरा गांधी स्टेडियम ठाने जिलास्तरीय स्वाधीनता दिवस समारोह जिलापाल कविंद्र कुमार साहू जोग देकरी जातीय पताका उत्तोलन करी अभिवादन ग्रहण करथिले। नुआपड़ा जिला मिनी स्टेडियम ठाने जिलास्तरीय स्वाधीनता दिवस समारोह जिलापाल मधुसूदन दास जोग देकरी जातीय पताका उत्तोलन करी अभिवादन ग्रहण करथिले। बौद्ध जिला सदर स्टेडियम ठाने जिलास्तरीय स्वाधीनता दिवस समारोह जिलापाल विभूति भूषण नायक जोग देकरी जातीय पताका उत्तोलन करबार सहित परेडर अभिवादन ग्रहण करथिले। जिलास्तर सहित सारा पश्चिम ओडिशार भिन भिन ब्लक पंचायत स्तर नभिल उष्णाकृति स्वाधीनता दिवस पालित हो सबुजागन सांस्कृतिक कार्यक्रम मान आयोजन करा खबर मुख्यमंत्री मोहन चरण माझी भुवनेश्वर लोकसेवा भवन 22 जन पुलिस अधिकारी और कर्मचारी पदक प्रदान करितर विशिष्ट सेवार लगी 2 जन को राष्ट्रपति पदक 9 जन को साहसिकता पदक आउ 11 जन को उल्लेखनीय सेवार लगी पुलिस पदक प्रदान कर राज्य आज भक्ति और उल्लास संगे पवित्र जन्माष्टमी उत्सव पालन हो पुरी श्रीमंदिर जन्माष्टमी लगी जबर तैयारी एथिलागी संजबेलर 7 रातिर 12 बजे तक श्रीमंदिर सर्वसाधारण दर्शन बंद रही। संबलपुर सहर गोपालजी मठ राधामदन गोपाल मंदिर बरमपुरा गुड़ी आउ 18,000 रिस्कन मंदिर आज जन्माष्टमी अवसर खास कार्यक्रम आयोजित हो इतार संगे जिला राधाकृष्ण और जगन्नाथ मंदिर मिल जन्माष्टमी पालन कर सुवर्णपुर राजबाटी भितरे थिवार श्रीगोपालजी मंदिर बड़खमार गांव श्यामसुंदर कुंजकुटीर पाताली श्रीक्षेत्र सहित सुवर्णपुर जिला वैष्णव मठ और राधाकृष्ण मंदिर मानके जन्माष्टमी पर्व पालन करा जाउछे। स्वाधीनता दिवस अवसर भुवनेश्वर दूरदर्शन केन्द्र आंचलिक संवाद विभाग तरफ आज संबलपुरी समाचार प्रसारण मूल हो आज सकाल बेला 11 बजे 11 बाजिक 15 मिनट तक संबलपुरी भाषा थी डीडी ओडिया प्रसारण करा पहला कोरी इटा साप्ताहिक भाव प्रसार करा जिबा बोली सूचना मिली। स्वाधीनता दिवस अवसर बौद्ध ठाने आज त्रिरंगा शोभायात्रा होता 100 मीटर जातीय पताका धरिकी नगर परिक्रमा करा शोभायात्रा सहर राम मंदिर ठानु बाहरी मर्यादा ब्रिज छक थक जा ब्रिज छकन त्रिरंगा उत्सव आयोजन अवसर बौद्धर ऐतिह्य परंपरा और लोकनृत्यर झलक देखबार के मिली। सुवर्णपुर जिला मायबराह नोडाल उच्च विद्यालय स्वाधीनता दिवस अवसर त्रिरंगा शोभायात्रा होता इत जिलापाल डॉ नुपराज साहू जोग देते। दक्षिण ओडिशा उत्तर आंध्रप्रदेश उपकूल सृष्टि होता लघुचाप बले राज्य बड़भागी जगान घड़घड़ी सहित वर्षा लगि रही एवं 19 और 27 तारीख आउ 2 लघुचाप हो पारे इतार प्रभाव थी राज्य आहरी जबर वर्षा हो पारे बोली भुवनेश्वर आंचलिक पाणीपाग विज्ञान केन्द्र तरफ सतर्क कर देशे उत्साह उद्दीपना पालन होइछे 79 स्वाधीनता दिवस दिल्ली लालकिल्लान जातीय पताका उत्तोलन कले प्रधानमंत्री घोषणा कले 1,00,000 कोटी टंकार विकसित भारत रोजगार योजना आत्मनिर्भर भारत लागि स्वदेशी दर व्यवहार लागि देले आह्वान राज्यस्तरीय समारोह जोग दिले मुख्यमंत्री मोहन चरण माझी उल्लेखनीय काम लागि 22 जन को पदक प्रदान कले और भक्ति और उष्णाकृति पालन होउछे पवित्र जन्माष्टमी आज आंचलिक खबर शेष है जुहार।